କବିତା ବସନ୍ତ ବାସର, କବି ସ୍ୱଭାବ କବି ଗଙ୍ଗାଧର ମେହେର। ପାହିଲା ରଜନୀ ଧରା ଦିଶିଲା ଉଜ୍ଜ୍ୱଳ, ଉଜ୍ଜ୍ୱଳ ଦିଶିଲା ଉର୍ଦ୍ଧ୍ୱେ ଆକାଶ ମଣ୍ଡଳ। ଅନ୍ଧାରେ ଯାହା ଦିଶୁଥିଲା ଆଲୋକେତା ନାହିଁ, ଭିନ୍ନ ଦୃଶ୍ୟ ଠିଆ ହେଲା ଆଲୋକର ପାଇଁ। ଯେତେବେଳେ ଥିଲୁ ଆମ୍ଭେ ତିମିର ମଗନ, ସାହା ଥିଲେ ନିକଟରେ ବନ୍ଧୁ ଗ୍ରହଗଣ। ସାନ ହୋଇ ବଡ଼ ରୂପେ କଲେ ଉପକାର, ଅବଶ୍ୟ କରିବୁ ଆମ୍ଭେ ସେ କଥା ସ୍ୱୀକାର। ବଡ଼ ବଡ଼ ବନ୍ଧୁ ଗ୍ରହ ବଡ଼ ଦୂରେ ଥାଇ, ଯଥାସାଧ୍ୟ ହିତ କରୁଥିଲେ ଆମ୍ଭ ପାଇଁ। ତହୁଁ ଦୂରେ ଦୂରେ ଥାଇ ତାରା ବନ୍ଧୁ କୂଳ, ବନ୍ଧୁତା ଦେଖାଇ ହୋଇଥିଲେ ଅନୁକୂଳ। ଯେତେ ଦୂରେ ଥିଲେ ବନ୍ଧୁ ଆପଦ ସମୟେ, ଆନୁକୂଲ୍ୟ ପ୍ରଦର୍ଶାଇ ଥାନ୍ତି ସୁହୃଦୟେ। ନଦିଶିଲେ ଆଉ ସେହି ଜ୍ୟୋତିଷ୍କ ସକଳ, ଜହିଁଥିଲେ ତହିଁ ହେଲା ତାଙ୍କ ଅସ୍ତାଚଳ। କେଥିଲେ ପୂର୍ବେ କେବା ମଧ୍ୟ ଆକାଶରେ, କେତେ ଢଳି ପଡ଼ିଥିଲେ ପଶ୍ଚିମ ଦିଗରେ। ଆଶ୍ରିଥିଲେ କେ ଉତ୍ତର କେ ବା ଦକ୍ଷିଣ, ଯେ ଜହିଁରେ ଥିଲେ ତହିଁ ହୋଇଗଲେ ଲୀନ। ପୂର୍ବ ଦିଗୁ ଉଠି ଏକ ଆଲୋକ ଲହରୀ, କ୍ଷଣକରେ ଦ୍ୟୁଲୋକକୁ ଦେଲା ଗ୍ରାସ କରି। ସେ ପ୍ରଳୟ ଲହରୀର ଆକ୍ରମଣ ସହି ଦୁଇ ଏକ ଜ୍ୟୋତିଷ୍କର ଯାଇଥିଲେ ରହି। ଆନାସା ପ୍ଲାବନ ବେଗେ ହୋଇ ସେ ଅସ୍ଥିର, ଅନାୟତ୍ତ ବସେ ସେ ମଜାଇଲେ ଶିର। ଜ୍ୟୋତି ଆସି ବିନାଶିଲା ଜ୍ୟୋତିଷ୍କର ଗଣ, ବେଣ୍ଟ ରୂପୀ ବନକାଷ୍ଟ କାଟେ ଯଥା ବନ। ନବବନ୍ଧୁ ଜନମିଲେ ବାସବ ଭବନେ, ଅନ୍ତୁଡ଼ି ଅନଳ ଶିଖା ଉଠିଲା ଗଗନେ। ଦେଖୁ ଦେଖୁ ଆସିଗଲେ ସେଦିନ ବାନ୍ଧବ, ମଧୁର କିରଣେ କଲେ ଶୀତର ଲାଘବ। ପ୍ରକାଣ୍ଡ ମୂରତି ଧରି ଦେଇ ଦର୍ଶନ, ଆହ୍ଲାଦରେ ହରିନେଲେ ହୃଦ ସଙ୍ଗେ ମନ। ଆଉଁସି କଦୁଷ୍ଟ କରେ ଗିରି ତରୁ ଶିରୁ, ପୋଛିଦେଲେ ପ୍ରକୃତିର ନୟନର ନୀର। ହସିଲା ଧରଣୀ ରଙ୍ଗ ପଲାଶ ଦଶନେ, ଶାଳମଳି ଲାଗିଲା ରଙ୍ଗ କୁସୁମ ବର୍ଷଣେ। ଲାଗିଲା କୌତୁକ ବନେ ଅଟବୀ ଦେବୀର, ଉଡ଼ିଲା କମଳା ଗୁଣ୍ଡି ସୁରଙ୍ଗ ଅବିର। ଧାତକି କୁସୁମ ରଙ୍ଗ ନବ କିଶଳୟ, କାନନ ଅଙ୍ଗକୁ କରି ଦେଲେ ରଙ୍ଗମୟ। ଜଳରେ ରକତ ପଦ୍ମ ସ୍ଥଳେ ସ୍ଥଳ ପଦ୍ମ, ଅବନିରଞ୍ଜିତ କଲେ ହୋଇ ପଦ୍ମ ପଦ୍ମ। ଜଳରେ ଜଳଜ ଦଳ ସ୍ଥଳେ ଦୁର୍ବାଦଳ, ଶ୍ୟାମଳ ବର୍ଣ୍ଣରେ କଲେ ଲୋଚନ ଶୀତଳ। ଉର୍ଦ୍ଧ୍ୱରେ ଗଗନ ତାର ପ୍ରତିବିମ୍ବ ତଳେ, ନୀଳିମାରେ ଭୁବନକୁ ଆଚ୍ଛାଦିତ କଲେ। ପ୍ରପାତ ଶିଖର ପୁଣି ସାଗର ତରଙ୍ଗେ, ଇନ୍ଦ୍ରଧନୁ ବିଳସିଲା ବହୁବିଧ ରଙ୍ଗେ। ନୀଳବାସ ବେଶେ ଉଭା ଦୂରସ୍ଥ ଅଚଳ, ନିକଟ ପର୍ବତବାସ ଘେନିଲା ପାଟଳ। ସୌଧେ ସୌଧେ ବିରାଜିଲା ଧବଳ ବରଣ, ମଲ୍ଲିକା ନିଆଳି କଲେ ତା ଅଂଶ ଗ୍ରହଣ। ନୀଳତେଜି ବିହଙ୍ଗମେ ତରୁଡାଳେ ବସି, ଜୀବନ ସଂଗ୍ରାମ ପକ୍ଷ ଧନୁଗୁଣ କଷି। ଚଞ୍ଚୁକରେ ଲୋମସାଞ୍ଜୁ କରି ସୁସଜ୍ଜିତ, ଦଳ ବାନ୍ଧି ପଦ୍ମ ବ୍ୟୁହ କଲେ ବିରଚିତ। ଆଳସ୍ୟ ଅସୁର ରଣେ ମୁଗ୍ଧ ଥିଲେ ଜନେ, ସଂଜ୍ଞା ଆସି ଢାଳିଦେଲା ଅମୃତ ବଦନେ। କଷ୍ଟେ କଷ୍ଟେ ହେଉଥିଲା ନେତ୍ର ଉନ୍ମିଳନ, ନବବନ୍ଧୁ ନିଜ କରେ ଦେଲେ ସୁଧାଞ୍ଜନ। ନବପ୍ରାଣ ନବବଳ ଲଭି ନବ ମନେ, ଜନଗଣ ବିଚରିଲେ ସଂସାର ଗହନେ। ପ୍ରାଚୀର ମସ୍ତକେ ବସି ଚଟକ ନିକର, ପ୍ରାଚୀର ମସ୍ତକେ ଚାହିଁ ନବଦିନ କର। ବିହଙ୍ଗ ସ୍ୱଭାବ ହେଲେ ଫୁଲ ଅପଘନ, ବିହଙ୍ଗ ସ୍ୱଭାବ ତେଣେ ଫୁଲ ସଂହନନ। ମଶକ ପଟଳ ପାଇ ତପନ କିରଣ, ପୁନଃ ପୁନଃ ଅଧ ଉର୍ଦ୍ଧ୍ୱେ କଲେ ସନ୍ତରଣ। ପତଙ୍ଗ ଉତ୍ଥାନ ଏଣେ ଉତ୍ଥିତ ପତଙ୍ଗ, ନବରଙ୍ଗ କିରଣରେ କଲେ ନବରଙ୍ଗ। ପଶୁମାନେ ନିଦ୍ରା ତେଜି ଉଠିଲେ ଶୟନୁ, ସଜୃମ୍ଭଣେ ଉନ୍ନୟନେ ସଳଖିଲେ ତନୁ। ଡାକୁଡାଳେ ଡେଇଁ ଲୀଳା ଲଗାଇଲେ କିସେ, କେନ୍ଦୁ ଫଳେ ସୁଧା ଲଡ଼ୁ ପାଉଥିଲେ କିସେ। ଏହି କାଳେ କମଳିନୀ ଚାହିଁ ପତିମୁଖ, ସଜଳ ନୟନ ହୋଇ ଦେଖାଇଲା ଦୁଃଖ। କହି ନ ପାରିଲା ଦର ସ୍ଫୁଟିତ ବଦନା, ମଧୁକର ଆସି ସବୁ କଥା କଲା ଜଣା। ବିନୟ ବୋଇଲା ଦେବ ଦେବ ଗ୍ରହ ରାଜ, ଲୋକଙ୍କର ବ୍ୟବହାର କି କହିବି ଆଜ। ମୁଁ ଦିନ ଭିକ୍ଷୁକ ନୀତି ଦ୍ୱାରେ ଦ୍ୱାରେ ବୁଲି, ମଧୁଭିକ୍ଷା କରୁଥାଏ କାଖେ ଧରି ଝୁଲି। କମଳିନୀ ଠାରେ ମୋର ବଡ଼ ଆଶା ଥାଏ, ତାମୁଷ୍ଟି ମଧୁରେ ଝୁଲି ଗୋଟି ଭରିଯାଏ। ନୀତି ଭିକାରୀର ଲୋକେ ନଥାଏ ଆଦର, ଏହା ଭାବି ଥରେ ଭ୍ରମି ଗଲି ଦେଶାନ୍ତର। ଦେଖିଲି ମାନବଙ୍କର ତହିଁ ଅତ୍ୟାଚାର, ସ୍ୱାର୍ଥ ପାଇଁ ନ କରନ୍ତି ଧର୍ମର ବିଚାର। ମହୁମାଛିମାନେ ମୋହ ପରି ଭିକ୍ଷା କରି, ମଧୁଧନ ରଖିଥିଲେ ଭଣ୍ଡାରରେ ଭରି। ମାନବେ ପ୍ରବେଶୀ ତହିଁ ଲଗାଇ ଅନଳ, ତଡ଼ି ତାଙ୍କୁ ନେଇଗଲେ ସେଧନ ସକଳ। ଗତକାଲି ଆସୁଥିଲି ଏହି ସରୋବରରେ ବଡ଼ ବଟବୃକ୍ଷଟିଏ ଦେଖିଲି ବାଟରେ। ତା ମୂଳରେ ଲୋକମାନେ ଦେଇ ଦେଇ ଜଳ ଶୀତଳ ଛାୟାକୁ କରୁଥିଲେ ସୁଶୀତଳ। ଜନ୍ମକାଳୁ ପୁଷ୍ପତାର ଦେଖିନାହିଁ କେବେ, ଦେଖିଲି ସୁରମ୍ୟ ରଙ୍ଗ ରଙ୍ଗ କିସ ଏବେ। ମଣ୍ଡିତ ହୋଇଛି ତହିଁ ବଟ କଳେବର, ବୋଇଲି ନିଶ୍ଚୟ ପୁଷ୍ପ ହେବ ପାଦପର। ଯବେ ଯାଇ ବସି ଚୁମ୍ବି ଆରମ୍ଭିଲି ଲୋଭେ, ଅଣୁମାତ୍ର ମଧୁସିନା ବାହୁଡ଼ିଲି କ୍ଷୋଭେ। ଭୀତ ନୁହେଁ ଯେ ପାଦପ ଛାମୁଙ୍କ ପ୍ରତାପେ, ଅସଂଖ୍ୟ ପାଦରେ ଉଭା ହୋଇଅଛି ଆପେ। ଏଡ଼େ ବୃକ୍ଷ ନ ପାରିଲା କରି ମୋତେ ତୁଷ୍ଟ, ମାନିଲି କେବଳ ନିଜ କପାଳ ମୋ ଦୁଷ୍ଟ। ସେତରୁ ପ୍ରଶାଖାଟିଏ ଧରନ୍ତେ ବାରଣ, ଲୋକମାନେ ମିଳିତାକୁ କଲେନି ବାରଣ। ବାରଣ ଚଳିଲା ତହୁଁ ସର ଅଭିମୁଖେ, ପଦ୍ମିନୀ ସାଦମରେ ଆସି ପ୍ରବେଶିଲା ସୁଖେ। ସୁକୁମାରୀ ପଦ୍ମିନୀ କି କଲା ଆକ୍ରମଣ, ନସହି ମୁଁ କଲି ଗଜ କପୋଳେ ଦଂଶନ। ଗଜ ନ ମାରନ୍ତେ ଗଲି ଦୌଡ଼ି ନଗରେ, କାନ୍ଦି କାନ୍ଦି ଗୁହାରିଲି ପଶି ଘରେ ଘରେ। ଲୋକମାନେ ମୋଦେ ଥିଲେ କର୍ଣ୍ଣେ ଖୁସି ଫୁଲ, କାନ୍ଦିଲି ସେ କର୍ଣ୍ଣ ପାଶେ ହୋଇ ମୁଁ ଆକୁଳ। ରାଗେ ମୋତେ ତଡ଼ିଦେଲେ ଅଇଲି ପଳାଇ, ଛାମୁକୁ ଆସିଛି ଏବେ ସେ କଥା ଜଣାଇ। ଲୋକମାନେ ନେଇଥାନ୍ତି ପଦ୍ମ ଭାର ଭାର, ବିପଦ କାଳକୁ ତାର ପ୍ରତି ବ୍ୟବହାର। କୁସୁମ ବିହୀନ ବଟେ ଏତେ ସମାଦର, ଧର୍ମ ଅବତାର ଯାହା ଇଚ୍ଛା ତାହା କର। ତରୁଣ ଭାସ୍କର ଉଚ୍ଚ କୃଷ କଳେବର, ମହିକି ଲମ୍ବାଉଥିଲେ ଅପ୍ରଖର କର। ସେତିକି ବେଳରୁ ତେଜ ପୂର୍ଣ୍ଣ ଅପଘନ, କଠୋର ନୀତିରେ କଲେ ଅବନୀ ଶାସନ। ଆମ୍ଭଟାରେ ନ ରଖିଲେ ନବବନ୍ଧୁ ଭାବ, ରାଜତ୍ୱ ପ୍ରଚାର କଲେ ପ୍ରକାଶୀ ପ୍ରଭାବ। ଏକଛତ୍ର ଚକ୍ରବର୍ତ୍ତୀ ଦେବ ବିକର୍ତ୍ତନ, ପ୍ରଚଣ୍ଡ ନିୟମାବଳୀ କଲେ ପ୍ରବର୍ତ୍ତନ। ପ୍ରଚଣ୍ଡ ଶାସନ ଦଣ୍ଡ କରେ ଧରି ନିଜେ, ପ୍ରକାଣ୍ଡ ଗଗନ ଗଜ ପୃଷ୍ଟେ କଲେ ବିଜେ। ବଢ଼ିଲା ବେଳକୁ ବେଳ ତାହାଙ୍କ ପ୍ରତାପ, ଅଧିକରୁ ଅଧିକ ଦେଲେ ଧରଣୀ କିତାପ। ଗାଢ଼େ କଲେ ଧରଣୀର ଜୀବନ ଶୋଷଣ, ନ ବୁଝିଲେ ହେବ ତହିଁ ବିପକ୍ଷ ପୋଷଣ। ଦେଖିଲେ ମହିକି ସାହା ହେଉଅଛି ଛାୟା, ତା ପ୍ରତି ନିଷ୍ଠୁର ହେଲେ ତେଜି ପତ୍ନୀ ମାୟା। ଛାୟା କରିଥିଲା ଯେତେ ଭୂମି ଅଧିକାର, କ୍ରମରେ ହରିଲେ କରି ଶୋକର ବିସ୍ତାର। ସ୍ୱାମୀ ଅବାଧ୍ୟତା ଚାହିଁ ଛାୟା ଅପସରି, ରହିଗଲା ପାଦପର ତଳ ଆଶ୍ରା କରି। ମସ୍ତକ ଉପରେ ଚଢ଼ି ପ୍ରଚଣ୍ଡ ତପନ, କରାଘାତେ ବିକମ୍ପିତ କଲେ ଜୀବଗଣ। ପ୍ରଜାପୁଞ୍ଜ ବିଚଳିତ ହୋଇ ରବିତ୍ରାସେ, ଆଶ୍ରୟ ଲୋଡ଼ିଲେ ଯାଇ ଛାୟାରେ ନିପାସେ। ଦର୍ପଣେ ଫଳିତ ହୋଇ କାଚ ବାଡ଼ ଭେଦି, ଇଚ୍ଛିଲେ ଭାସ୍କର ଗୃହେ ଛାୟାତନୁ ଛେଦି। ଛାୟାକୁ ଧରିବା ଲାଗି ହୋଇ କ୍ରୋଧଭର, ଲୋଡ଼ି ଲୋଡ଼ି ଛିଦ୍ରମାନ ଲମ୍ବାଇଲେ କର। ତପନ ତାପରେ ହେଲା ଧରଣୀ ବିକଳ, ରସନା ଲମ୍ବାଇ ଶ୍ୱାନ ଲୋଡ଼େ ଛାୟା ତଳ। ତରୁଡ଼ାଳେ ବସି ପକ୍ଷୀ ବିକୃତ ବଦନ, କ୍ୱଚିତ ଶୁଭଇ ତାର ନିଶୀର୍ଣ୍ଣ ନିଶ୍ୱନ। କ୍ୱଚିତ ଉଡ଼ଇ ଏକ ବୃକ୍ଷ ବୃକ୍ଷାନ୍ତର, ଅବିଳମ୍ବେ ବସେ ହୋଇ ଆତପ କାତର। କୁକାଳ ଆସିଲା ବୋଲି ପାରାବତ ଗଣ, କୁକୁ 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 ରବ କରି ବିଘୋଷଣ। ନିସ୍ତେଜ ଲୋଳିତ ନବ କିଶଳୟ ଚୟ, ନତମୁଖେ ଲୋଡ଼ୁଥାନ୍ତି ଛାୟାର ଆଶ୍ରୟ। ଗୋରୁଏ ପଡ଼ିଲେ ଆଶ୍ରା କରି ତରୁତଳ, ଧୀରେ ଧୀରେ କରୁଥାନ୍ତି ରୋମନ୍ଥ କେବଳ। ମାନବକେ ଆଶ୍ରା କଳା ପ୍ରାସାଦର ଛାଇ, କେଓବା ରହିଲା ନିଜ କୁଟୀରକୁ ଯାଇ। ପଥିକ ଚାଲିଲେ ପଥ ଛତ୍ର ଧରି କରେ, ନଗଲେ ନ ଚଳେ ବୋଲି ବିଚାରି ମନରେ। ହେଲେ ହେଁ ତପତ ଶାନ୍ତି ଲଭିବା ଆଶାରେ, ମହିଷ ସକଳ ଯାଇ ପଡ଼ିଲେ କାଶାରେ। ପଲଳ ଭିତରେ ପଶି ସକଳ ବରାହ, ତପତ ତରଳ ପଙ୍କେ କଲେ ଅବଗାହ। ଝରଝର ଶବଦପୂର୍ଣ୍ଣ ନିର୍ଝର ସଲିଳେ, ବନ ମତଙ୍ଗକ ଗଣ ପ୍ରବେଶି ଖେଳିଲେ। ସର୍ବଂ ସହା ସହି ନେଲା ସେତପ୍ତ ପ୍ରହାର, ସହିଲା ବୋଲିତା ହେବ ଭାବି ଉପକାର। ଜୀବନ କଣିକା ଦେବା ନୁହଇଁ ଅସାର, ସେ କଣିକା ରାଶି ହୁଏ ଅମୃତର ଧାର। କଣିକା କଣିକା ଯାଇ ଅଛି ଯେ ଜୀବନ, ଶୋଷକେ ଗ୍ରାସିବ ତାହା କାଳେ ହୋଇ ଘନ। ଜମର ଜନକ ବୋଲି ନ ରହିବ ଭୟ, କର୍କଟ ରବିକି ନିଶ୍ଚେ କରିବେ ଅଥୟ। ସିଂହରେ ବିରାଜି ହୋଇ କାଳିକା ବତାର, ଚିହ୍ନବର୍ଣ୍ଣ ନ ରଖିବ ଆଉଷ ବିତାର। ଦେଖୁ ଦେଖୁ ଦିବାକର ଖସିଲେ ଗଗନୁ, କ୍ରମେ କ୍ରମେ ତେଜ ଉଣା ହୋଇଗଲା ମନୁ। ଯେତିକି ଉପରେ ହୋଇଥିଲେ ସମୁତ୍ଥିତ, ତେତିକି ତଳରେ ଯାଇ ହେଲେନି ପତିତ। ବୁଡ଼ିଲେ ବୁଡ଼ିଲେ ବୋଲି ପଡ଼ିଲା ଚହଳ, ହାଟେ ବାଟେ ହେଲା ନର ଯାଦବୀ ଗହଳ। ଗଛେ ଗଛେ ପକ୍ଷୀଗଣ ହୋଇ ଦଳ ଦଳ, ବ୍ୟସ୍ତ ହୋଇ ନାନା ରଙ୍ଗେ କଲେ କଳ କଳ। ଉଡ଼ୁଥାନ୍ତି ବସୁଥାନ୍ତି ନ ଛାଡ଼ି କାକଳି, କାହିଁକି ସେ କୋଳାହଳ ହୁଏ ନାହିଁ କଳି। କି ଭୟରେ ପୁଣି ସର୍ବେ ଉଡ଼ି ଫର ଫର, ଆଶ୍ରୟ ନିଅନ୍ତି ଯାଇ ଅନ୍ୟ ପାଦ ପର। ରବି ଅସ୍ତେ ଆଗମନ ଭୁବନେ ସନ୍ଧ୍ୟାର, ବେଳୁ ବେଳ ଗାଢ଼ ହୋଇ ଆସିଲା ଅନ୍ଧାର। ଶିଶୁ ଥିଲେ ଦିନକର ଯୁବା ହେଲେ କ୍ରମେ, ବୃଦ୍ଧ ହେବି ବୋଲି ମନେ ଥିଲା ନାହିଁ ଭ୍ରମେ। ଜରା ଆକ୍ରମଣେ ତାଙ୍କ ତେଜ ହେଲା କ୍ଷୟ, ଚରମ ଦଶାରେ ତନୁ ପ୍ରାପ୍ତ ହେଲା ଲୟ। ନାହିଁ ଦିବାକର ଆଉ ନାହିଁ ସେ ପ୍ରତାପ, କମଳିନୀ ବସିଅଛି କରି ମନସ୍ତାପ। ଲୋକଲୋଚନକୁ ସବୁ ଦିଶିଲା ଏମନ୍ତ, ପ୍ରକୃତି ନୁହନ୍ତି ରବି ଉଦୟ ବା ଅସ୍ତ। ପ୍ରଥମେ ପଡ଼ିଲେ ନେତ୍ରେ ବୋଲୁତା ଉଦୟ, ଚକ୍ଷୁରନ୍ତରାଳ ହେଲେ କହିଥାଉ ଲୟ। ଅନନ୍ତ କାଳର ରବି ଜ୍ୟୋତିର ସେ ଧାମ, ଦୃଶ୍ୟ ଅନୁରୂପେ ଭିନ୍ନ ଭିନ୍ନ ମାତ୍ର ନାମ। ନ ହୁଅନ୍ତି ଶିଶୁ ଯୁବା ଅଥବା ସ୍ଥବିର, ଅଟଳ ବୟସ ହିତକାରୀ ପୃଥିବୀର। ଆଜି ଯେହୁ ଅସ୍ତ ହେଲେ କାଲି ସେ ଉଦିତ, ତାହାଙ୍କ ଏ ଭାବେ ଏକା ବ୍ରହ୍ମ ଉପମିତ। ପ୍ରକାଶିତ ହେଲେ ବ୍ରହ୍ମ ପ୍ରାଣଟିଏ ଧରେ, ବ୍ରହ୍ମ ଲୁଚିଗଲେ ଜନ୍ତୁ ପ୍ରାଣ ମାତ୍ର ମରେ। ଭାସ୍କର ଅନନ୍ତ ହେଲେ ଦିନ ମାତ୍ର ଶେଷ, ଭାସ୍କର ମନରେ ନାହିଁ ସୁଖ ବା କ୍ଳେଶ। ଦିନକୁ ଗ୍ରାସଇ ଘନ ଆଚ୍ଛାଦି ଆକାଶ, ଯାଇ ନ ପାରଇ କେବେ ଦିବାକର ପାସ। ପ୍ରାଣକୁ ଧରନ୍ତି ରୋଗ ଶୋକ ମୋହ ଆଦି, ନ ପାରନ୍ତି ବ୍ରହ୍ମଙ୍କର ଅଶୁଭ ସମ୍ପାଦି। ଯେ ପାଖେ ଦିଶନ୍ତି ରବି ସେହି ପାଖେ ଦିନ, ବ୍ରହ୍ମରେ ଜଡ଼ିଲେ ପ୍ରାଣ ହୁଏ ଦୁଃଖହୀନ। ହୁଅ ମନ ସେ ପରମ ବ୍ରହ୍ମରେ ତନୟ, ତୋ ପକ୍ଷେ ଜଗତ ହେବ ସୁଖର ଆଳୟ। କୋଟି କୋଟି ସୂର୍ଯ୍ୟ ଯାର କର କ୍ରୀଡ଼ନକ, ପ୍ରେମଜ୍ଞାନୀ କରେ ତାଙ୍କୁ ହୃଦର ପଦକ। କରନ୍ତି ସେ ଶାନ୍ତି ଦାନ ହୃଦତାପ ହରି, ଶୋକ ମୋହ ନରହନ୍ତି ପାସେ ତାଙ୍କୁ ଡରି। ସେହି ଏକା ଜୀବନରେ ଆଜନ୍ମ ବାନ୍ଧବ, ତାଙ୍କ ଯୋଗୁଁ ଜଗତରେ ସକଳ ବିଭବ। ଜଗିଛନ୍ତି ଜୀବ ପଛେ ଜାଗ୍ରତ ଶୟନେ, ଶତ ଶତ ଅପରାଧ ନ ଘେନନ୍ତି ମନେ। କଦାପି କୁତ୍ରାପି ଯଦି ହୋଇଥାଏ କ୍ଷତ, ତାହା ପୂର୍ଣ୍ଣ କରିବାକୁ ହୋଇଥାନ୍ତି ବ୍ୟସ୍ତ। ପ୍ରତି ଜୀବ ପ୍ରତି ତାଙ୍କ ଏହି ବ୍ୟବହାର, ପ୍ରତିକ୍ଷଣେ କରୁଛନ୍ତି ବିଶ୍ୱ ଉପକାର। ତାଙ୍କର ବିଧାନ ଗ୍ରୀଷ୍ମ ବର୍ଷା ଶରଦ, ହେଉଅଛି କାଳଚକ୍ରେ ଭ୍ରମହିତପ୍ରଦ। ହେମନ୍ତ ଶିଶିର ଆସି ନେଲେ ଅବସର, ହିତ ସାଧି ଆସିଅଛି ବସନ୍ତ ବାସର। କରୁଅଛି ପାଦପଙ୍କ ଜୀର୍ଣ୍ଣ ସଂସ୍କରଣ, ମାନବ ଶରୀରେ ନବ ରକ୍ତ ସଞ୍ଚରଣ। ପ୍ରଭାତେ ପ୍ରଦୋଷେ ଦେଇ ମଧୁର ପବନ, ପଲ୍ଲବିତ କରୁଅଛି ମାନବ ଜୀବନ। ଅମଳ କମଳ ଜଳେ ଉପବନେ ମଲ୍ଲୀ, କାନନେ ନିସର୍ଗ କୂଳେ କୁସୁମିତ ବଲ୍ଲୀ। ନବୀନ ଜୀବନ ହେଉଛନ୍ତି ଉଲ୍ଲସିତ, ତହିଁ ସଙ୍ଗେ ମନ ଥରେ ହୁଅ ଉଦ୍ଭାସିତ। କରି ମହାମହିମଙ୍କ ମହିମା ସ୍ମରଣ, ନିୟସେ ମଙ୍ଗଳମୟ ଚରଣେ ଶରଣ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କବିତା ବସନ୍ତ ବାସର, କବି ସ୍ୱଭାବ କବି ଗଙ୍ଗାଧର ମେହେର। ରହିଲୁ, ନମସ୍କାର।